ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଉପରାଷ୍ଟ୍ରପତି ନିର୍ବାଚନର ଚାଲିଛି ଭୋଟଗଣତି, ଆଉ କିଛି ସମୟ ଉତ୍ତରୁ ଘୋଷଣା ହେବ ଫଳାଫଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାଜ୍ୟ ଛାତ୍ରଛାତ୍ରୀମାନେ ଜଗାବେ 75 ଲକ୍ଷ ଗଛ। ଯୌତୁକ ନିଷେଧ ଆଇନ ଆଉ ଘରୋଇ ହିଂସା ଆଇନ ମହିଳାମାନଙ୍କୁ ସୁରକ୍ଷା ଦେବା ସତ୍ତ୍ୱେ ସଶକ୍ତ କରୁଛେ କହିଲେ ଉପମୁଖ୍ୟମନ୍ତ୍ରୀ। ଆଉ ବଙ୍ଗୋପସାଗରନ ଘୂର୍ଣ୍ଣିବଲୟ ପ୍ରଭାବଟି ରାଜ୍ୟର ବଡ଼ଭାଗୀ ଜାଗାନ ଲାଗି ରହିଛି ବର୍ଷା। ଏଥର ପୂରା ଖବର। ଉପରାଷ୍ଟ୍ରପତି ପଦ ଲାଗି ମତଦାନ ପ୍ରକ୍ରିୟା ଦିଲ୍ଲୀର ନୂଆ ସଂସଦ ଭବନ ଶେଷ ହୋଇଛି। ସଞ୍ଜବେଳର 6 ବଜେନୁ ଗନ୍ତି ଚାଲିଛି, ଆଉ କିଛି ସମୟ ଉତ୍ତରୁ ଫଳାଫଲ ଘୋଷଣା କରାଯିବା। ଉପରାଷ୍ଟ୍ରପତି ପଦ ଲାଗି ଏନ୍ଡିଏ ତରଫୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ପ୍ରାର୍ଥୀ ଥିବାର ବେଲ୍କେ ଇଣ୍ଡିମେଣ୍ଟର ପ୍ରାର୍ଥୀ ସୁପ୍ରିମକୋର୍ଟର ଆଗର ବିଚାରପତି ଜଷ୍ଟିସ୍ ବି ସୁଦର୍ଶନ ରେଡ୍ଡି ଥିଲେ। ଦିନର 10 ବଜେନୁ ମତଦାନ ମୂଲ ହୋଇଥିଲା ବେଲ୍କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହିଲା ଭୋଟ୍ ଦେଇଥିଲେ। ଗୁପ୍ତ ବ୍ୟାଲଟ୍ ପେପର୍ଥି ସାଂସଦମାନେ ଭୋଟ୍ ଦେଇଥିଲେ। ଆଦିବାସୀ ଇଲାକାନ ଶିକ୍ଷାର ପ୍ରଚାର ପ୍ରସାର ଲାଗି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ଜୋର୍ ଦେଇଛନ୍। କୋରାପୁଟ ଜିଲ୍ଲା ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକେ ଆଜି ପରିଦର୍ଶନ କରିକି ରାଜ୍ୟପାଳ ଡକ୍ଟର କମ୍ଭମ୍ ପାର୍ଟି ଶିକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍। ଏ ଅବସରରେ ରାଜ୍ୟପାଳ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାକେ ନେଇକରି ସଚେତନ କରବାର୍କେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍। ତାର ଉତ୍ତରୁ ରାଜ୍ୟପାଳ ରାଜକୋଟ ଗାଁକେ ଯାଇକରି ସ୍ୱୟଂସହାୟକ ଗୋଷ୍ଠୀ ମହିଳାମାନେ ଚଲେଇଥିବା ମିଲେଟ୍ ପ୍ରୋସେସିଂ ୟୁନିଟ୍କେ ବୁଲି ଦେଖିଥିଲେ। ମହିଳାମାନଙ୍କ ସାଙ୍ଗେ କଥା ହୋଇକରି ଇ ବେପାର ଜରିଏ ସେମାନଙ୍କର ସାମାଜିକ ଆଉ ଆର୍ଥିକ ପରିବର୍ତ୍ତନ କେନ୍ ହିସାବେ ହୋଇଥିଲା ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆଇବା 17 ତାରିଖ ଦିନ ବନ ବିଭାଗ ତରଫୁ 75 ଲକ୍ଷ ଗଛ ଯୋଗାଯିବା। ଏହି କାର୍ଯ୍ୟକ୍ରମଟି ରାଜ୍ୟର ସବୁ ଉଚ୍ଚ ବିଦ୍ୟାଳୟ ଆଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇକରି ଗଛ ଯୋଗାବେ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍। ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଏ ବାବଦେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଶ୍ରୀ ସାହୁ କହିଛନ୍ ରାଜ୍ୟର 2 ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନେତୃତ୍ୱଥି ପାଖାପାଖି 40,000 ବିଦ୍ୟାଳୟର 15 ଲକ୍ଷ ଛାତ୍ରଛାତ୍ରୀ ଗଛ ଯୋଗାବେ। ଏଥି ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ବି ସାମିଲ ହେବେ। ବୈଠକଟି କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଶାସନ ସଚିବ ଶାଲିନୀ ପଣ୍ଡିତ, ପଞ୍ଚାୟତିରାଜ ବିଭାଗର ଶାସନ ସଚିବ ଗିରିଶ ଏସ୍ଏନ୍ ପ୍ରମୁଖ ଉପସ୍ଥିତ ଥିଲେ। ସୁଭଦ୍ରା ଯୋଜନାର ସମୀକ୍ଷା ବୈଠକ ଆଇବାକାଲ ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ହେବା। ଏ ବାବଦେ ସୂଚନା ଦେଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଜନାଥି ସାମିଲ କରବାର୍କେ ଆଉ ଅଯୋଗ୍ୟମାନଙ୍କୁ ତାଲିକାନୁ ବାହାର କରବାର୍ ଲାଗି ଆଇବାକାଲିର ବୈଠକଟି ଆଲୋଚନା କରାଯିବା। ଏଥିଲାଗି ମହିଳା ଆଉ ଶିଶୁ କଲ୍ୟାଣ ବିଭାଗ ତରଫୁ ପରିବହନ, ଖାଦ୍ୟ ଯୋଗାଣ ଆଉ ସ୍ୱାସ୍ଥ୍ୟ ବିଭାଗକେ ଜରୁରୀ ତଥ୍ୟ ମଗାଯାଇଥିଲା। ଚାରିଚକିଆ ଗାଡ଼ି ରଖିଥିବା ହିତାଧିକାରୀ, ମୃତ ହିତାଧିକାରୀ ଆଉ ଧାନ ବିକୁଥିବା ହିତାଧିକାରୀମାନଙ୍କ ବାବଦେ ତଥ୍ୟ ଦେବାର୍କେ ତିନି ବିଭାଗକେ କୁହାଯାଇଥିଲା। ସବୁ ବିଭାଗର ରିପୋର୍ଟ ମିଳିସାରିଛେ। ଆଇବାକାଲ ଆଲୋଚନା କରାଯାଇକରି ସୁଭଦ୍ରା ହିତାଧିକାରୀ ତାଲିକା ଚୂଡ଼ାନ୍ତ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍।
ସୁଭଦ୍ରାରେ ମୂଳରୁ କହିଛୁ ଯୋଗ୍ୟ ହିତାଧିକାରୀ ଗୋଟେ ବି ବଞ୍ଚିତ ହବନି। ଯୋଉ ସମୟରେ ଆମ ପାଖେ ପ୍ରମାଣିତ ତଥ୍ୟ ଆସୁଛି ତ ଆମେ ତାଙ୍କୁ ନୂଆରେ ଯୋଡୁଛୁ। ତେଣୁ ମୁଁ ଭାବୁଛି ଯୋଉ ତିନି ଡିପାର୍ଟମେଣ୍ଟକୁ ଆମେ କ୍ଲାରିଫିକେସନ ମାଗିଛୁ, ଆସନ୍ତାକାଲି ସୁଭଦ୍ରାର ରିଭ୍ୟୁ ଅଛି, ଆସିଲା ପରେ ତା ତଥ୍ୟ ମୁଁ ମିଡିଆକୁ ଦେବି।
ରାଜ୍ୟ ପର୍ଯ୍ୟଟନ ବିଭାଗର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଟି 2025-26 ଆର୍ଥିକ ବର୍ଷଟି ପହିଲା ତୀର୍ଥଯାତ୍ରା ଟ୍ରେନ୍ ଆଇବାକାଲ ଭୁବନେଶ୍ୱରଠାରୁ ବାହାରିବା। ଭୁବନେଶ୍ୱର ରେଳ ଷ୍ଟେସନ୍ରୁ ଦିନର 11 ବଜେ ଯାତ୍ରୀମାନଙ୍କୁ ଧରିକରି ଅଯୋଧ୍ୟା ବାରଣାସୀକେ ଟ୍ରେନ୍ ଯାତ୍ରା କରବା। ଦୁହି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା ଟ୍ରେନ୍ ଯାତ୍ରାର ଶୁଭାରମ୍ଭ କରବେ। ଟ୍ରେନ୍ଟି 6ଟା ଜିଲ୍ଲାର 775 ଜଣ ବରିଷ୍ଠ ନାଗରିକଙ୍କ ସହିତ 25 ଜଣ ଅଧିକାରୀ ଯାତ୍ରା କରବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଯୌତୁକ ନିଷେଧ ଆଇନ ଆଉ ଘରୋଇ ହିଂସା ଆଇନ ମହିଳାମାନଙ୍କୁ ସୁରକ୍ଷା ଦେବାର ସହିତ ସଶକ୍ତ କରୁଛେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ହୋଇଥିବା ଘରୋଇ ହିଂସାନୁ ମହିଳାମାନଙ୍କ ସୁରକ୍ଷା ଅଧିନିୟମ 2005 ଆଉ ଯୌତୁକ ନିଷେଧ ଅଧିନିୟମ 1961 ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରଠି ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘରୋଇ ହିଂସା ଦୂର କରବାର୍ ଲାଗି ମୋବାଇଲ୍ ଆଉ ସାମାଜିକ ଗଣମାଧ୍ୟମଠାରୁ ଦୂରେ ରହିବାର୍କେ ପରାମର୍ଶ ଦେଇଛନ୍। ମହିଳାମାନଙ୍କୁ ସଶକ୍ତ କରବାର୍ ଲାଗି ଆର୍ଥିକ ସାଙ୍ଗେ ମାନସିକ ସ୍ତରଥି ବିଲ୍ ବର୍କସ୍ କରାଯିବା ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ବୈଠକଟି ମହିଳା ସୁରକ୍ଷା ବାବଦ ଆଇନମାନଙ୍କର ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମଟି ଫି ଜିଲ୍ଲାନ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ସୁରକ୍ଷା ଅଧିକାରୀ, ପୁଲିସ୍ ଆଉ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର 180 ଜଣ ପ୍ରତିନିଧି ଯୋଗ ଦେଇଥିଲେ। ସେଆଡ଼େ ଓଡ଼ିଶା ପୁଲିସ୍ ତରଫୁ ବିଲ୍ ଭୁବନେଶ୍ୱର ପୁଲିସ୍ ଭବନଠାରେ ମହିଳା ସୁରକ୍ଷା ବାବଦ ରାଜ୍ୟସ୍ତରୀୟ ସମ୍ମିଳନୀ ହୋଇଯାଇଛି। ଜିଏସ୍ଟି ପରିଷଦ ବୈଠକଟି ବହୁଟେ ଅତି ଜରୁରୀ ଦରବ ଉପରୁ ଟିକସ ପୂରାପୁରି ଛାଡ଼ କରବାରକେ ପରାମର୍ଶ ଦିଆଯାଇଛି, ଯେନ୍ଟାକି ଦେଶର ଗରିବ ଆଉ ମଧ୍ୟବିତ୍ତ ପରିବାରମାନଙ୍କର ଆର୍ଥିକ ବୋଝ କମ୍ କରବା। କେନ୍ଦ୍ର ସରକାରଙ୍କର ଆଇବା ପିଢ଼ିର ଜିଏସ୍ଟି ସଂସ୍କାରକେ ନେଇକରି ବରଗଡ଼ ଜିଲ୍ଲା ନଭିଲ ସବୁ ମହଲନ ସ୍ୱାଗତ କରାଯାଇଛି। ଇ ବାବଦେ ବରଗଡ଼ ଜିଲ୍ଲାର ଅଧିବାସୀ ଡକ୍ଟର ଗିରିଶ ଚନ୍ଦ୍ର ଦାସ କହିଛନ୍,
ଭାରତ ସରକାର ଜିଏସ୍ଟି କେ ନେଇକରି ଯେନ୍ ଗୋଟେ ଡିସିସନ୍ ନେଲେ, ଚାରିଟା ସ୍ଲାବ ଥିଲା ତାକେ ଯୋଡ଼େ ସ୍ଲାବ ତକ ଉତରେ ଆଣିଲେ, ଏଟା ଦ୍ୱାରା ନା ସିର୍ଫ ଜନସାଧାରଣ ଯେନ୍ତା ସେମାନେ ଉପକୃତ ହେବେ, ବଲ୍କି ଛୋଟ ଛୋଟ ଯେନ୍ ଦୁକାନଦାର ସେମାନଙ୍କୁ ବଡ଼ ଅସୁବିଧା ହଉଥିଲା ବିଭିନ୍ନ ଜିଏସ୍ଟି ସ୍ଲାବରେ ଫାଇଲ୍ କରବାର ଲାଗି, ରିଟର୍ଣ୍ଣ ତ ତାଙ୍କର ଆକ୍ଟିଭିଟି ବଢ଼ବା, ଲୋକମାନେ ଘିନା ବିକା କରବେ, ଏନ୍ତା ହେଲେ କାଣା ହେବା, ଆମର ଯେନ୍ ବଜାର ଅର୍ଥନୀତି ବୋଲିକିରି ଆମେ କହୁଛୁ ଏହାକେ, ସେ ବଜାର ଅର୍ଥନୀତିରେ ଗୋଟେ ଷ୍ଟ୍ରେଙ୍ଥ ପଶବା, ଆର୍ଥିକ ଅଭିବୃଦ୍ଧି ଯେନ୍ଟା କୁହାହଉଛେ ସେଟା ବହୁତ ଜଲ୍ଦି ସମ୍ଭବ ହେଇପାରବା, ଏବଂ ଇତାର ଦ୍ୱାରା ମାନେ ଆମେ ଯେନ୍ ଆତ୍ମନିର୍ଭର ଭାରତ ବୋଲିକିରି ଯେନ୍ ଭାରତ ସରକାରଙ୍କ ତରଫରୁ ନାରା ଦିଆହେଇଛେ, ଡାକରା ଦିଆହେଇଛେ, ଆମେ ଆତ୍ମନିର୍ଭର ଭାରତ ମାନେ ଇତାର ଦ୍ୱାରା କାଣା ହେବା, ଆମର ସାମାନ ଆମର ଲୋକମାନେ ଖରିଦେବେ, ତାଙ୍କର ପର୍ଚେଜିଂ ପାୱାର ବଢ଼ବା, ଯେତେବେଳେ ଜିନିଷ ମାନଙ୍କର ଦାମ ଟିକେ କମ୍ବା, ଜିଏସ୍ଟି ଯେହେତୁ ଯୋଡ଼େ ସ୍ଲାବ ହେବା, ଏଇଟା ଗୋଟେ ବହୁତ ମାନେ ଗୋଟେ ଯୁଗାନ୍ତକାରୀ ପଦକ୍ଷେପ।
ନୂଆପଡ଼ା ବିଧାୟକ ଆଉ ଆଘର ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କର ଆଜି ନୂଆପଡ଼ାଠାରେ ଅନ୍ତିମ ସତ୍କାର ଶେଷ ହୋଇଛି। ସ୍ୱର୍ଗତ ଢୋଲକିଆଙ୍କର ପାର୍ଥିବ ଶରୀର ଚେନ୍ନାଇନୁ ବିମାନ ଜରିଏ ସହରକେ ଆନବାର ଉତ୍ରୁ ବହୁତ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାଧାରଣ ଲୋକେ ଶେଷ ଦର୍ଶନ କରିଥିଲେ। ଛତିଶଗଡ଼ ସିମ୍ନାନୁ ତାଙ୍କର ପାର୍ଥିବ ଶରୀରକେ ଗୋଟିଏ ଶୋଭାଯାତ୍ରାଥି ଅନାଯାଇକରି ସହର ପରିକ୍ରମା କରାଯାଇଥିଲା। ଏ ଅବସରରେ ପିସିସି ସଭାପତି ଭକ୍ତଚରଣ ଦାସ, ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ, ଭିନ୍ ଭିନ୍ ଦଳର ବିଧାୟକ ଆର୍ ନେତାମାନଙ୍କ ସହିତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଓଡ଼ିଶା ସାଂସ୍କୃତିକ ସମାଜଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ସମ୍ବଲପୁର ଜିଲ୍ଲା ଶାଖା ତରଫ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଶାଖା ସଭାପତି ସୁଶୀଲ କୁମାର ମହାକୁଳ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଂସ୍କୃତକେ ବିଶ୍ୱଭାଷାର ମାନ୍ୟତା ଦେବାର ବାବଦେ କାର୍ଯ୍ୟକ୍ରମର ଆଲୋଚନା କରାଯାଇଥିଲା। ଇତାର ସହିତ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଶିକ୍ଷାନୁଷ୍ଠାନ ଦୁଇଦିନ ହେଲା ଅନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାର ଚଣ୍ଡୀଗଡ଼ଠାରେ ହୋଇଥିବା କାର୍ଯ୍ୟକ୍ରମଟି ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇକରି ପାଠପଢ଼ାର ସହିତ କୁଶଳୀ ହେବାର ବାବଦେ ବୁଝିଥିଲେ। ସେନ୍ତା ଜିଲ୍ଲାର ଚାରଛକ, କଣ୍ଟାମାଲ, ମନମୁଣ୍ଡା, ବାଉଁଶୁଣୀ ବିଦ୍ୟାଳୟ ନଭିଲ ଏ ଅବସରରେ ଆଲୋଚନା ସଭା, ସଚେତନତା ଶୋଭାଯାତ୍ରା ସହିତ ଭିନ୍ ଭିନ୍ କାର୍ଯ୍ୟକ୍ରମ ହୋଇଯାଇଛି। ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଆଜି ହରଭଙ୍ଗା ବ୍ଲକ୍ନ ଭିନ୍ ଭିନ୍ ପ୍ରକଳ୍ପର ପରିଦର୍ଶନ କରିଛନ୍। ଜିଲ୍ଲାପାଳ ଶ୍ରୀ ନାୟକ ବ୍ଲକ୍ ପ୍ରଶାସନ ତରଫ ହେବାରକେ ଥିବା ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମର ତୟାରୀର ସମୀକ୍ଷା କରିଛନ୍। ତାର ଉତ୍ରୁ ବାଣୀଭୂଷଣପୁର, ପୁରୁଣା କଟକ ଆଉ ରାଧାନଗରଠାରେ କୁକୁଡ଼ା ଫାର୍ମ ବୁଲି ଦେଖିଛନ୍। ଲୁଣିବାହାଲ ପଞ୍ଚାୟତ 9 ହିତାଧିକାରୀଙ୍କର ଅନ୍ତ୍ୟୋଦୟ ଗୃହ ଯୋଜନାର ଘର ବୁଲି ଦେଖିଛନ୍। ଦକ୍ଷିଣ ଓଡ଼ିଶା ଆଉ ଉତ୍ତର ଆନ୍ଧ୍ରପ୍ରଦେଶ ପାଖେ ବଙ୍ଗୋପସାଗରନ ଫେର୍ ଗୋଟିଏ ଘୂର୍ଣ୍ଣିବଲୟ ବନିଛି। ଇତାର ପ୍ରଭାବଥି ରାଜ୍ୟର ବଡ଼ଭାଗୀ ଜାଗାନ ଆଇଷ୍ଠାନୁ ବର୍ଷା ମୂଲ ହୋଇଛି। ଆଇବା 13 ତକ ବର୍ଷା ପାଗ ଲାଗି ରହିବା, ଆଇବା 24 ରାଜ୍ୟର ସବୁ ଜିଲ୍ଲାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଲଭଣ୍ଡାରନୁ ଆଜି ଫେର୍ ଗୋଟିଏ ଗେଟ୍ ବନ୍ଦ କରାଯାଇଛି। ଏହାଦେ ଗୋଟିଏ ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଆଜି ସଞ୍ଜବେଳର 6 ତକ ଜଲଭଣ୍ଡାରର ଜଳସ୍ତର 626.81 ଫୁଟ ରହିଛି। ସୂଚନା ଅନୁସାରେ ଜଲଭଣ୍ଡାରର ଜଳଧାରଣ କ୍ଷମତା ହେଉଛି 630 ଫୁଟ। ସେସେ ମୁଖ୍ୟ ଖବର ଫେରଖାଏ। ଉପରାଷ୍ଟ୍ରପତି ନିର୍ବାଚନର ଚାଲିଛି ଭୋଟ ଗଣତି, ଆଉ କିଛି ସମୟ ଉପରୁ ଘୋଷଣା ହେବା ଫଳାଫଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାଜ୍ୟର ଛାତ୍ରଛାତ୍ରୀମାନେ ଯୋଗାବେ 75 ଲକ୍ଷ ଗଛ। ଯୌତୁକ ନିଷେଧ ଆଇନ ଆଉ ଘରୋଇ ହିଂସା ଆଇନ ମହିଳାମାନଙ୍କୁ ସୁରକ୍ଷା ଦେବାର ସହିତ ସଶକ୍ତ କରୁଛି କହିଲେ ଉପମୁଖ୍ୟମନ୍ତ୍ରୀ। ଆଉ ବଙ୍ଗୋପସାଗରନ ଘୂର୍ଣ୍ଣିବଲୟର ପ୍ରଭାବଥି ରାଜ୍ୟର ବଡ଼ଭାଗୀ ଜାଗାନ ଲାଗି ରହିଛି ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।